ଓମ୍ ଶାନ୍ତି। 3/6/2026 ଆଜିର ସାକାର ମହାବାକ୍ୟ ବାବା କହିଛନ୍ତି, ମିଠେ ବଚେ, ବାବାଙ୍କଠାରୁ ଆଶୀର୍ବାଦ ନେବାକୁ ହେଲେ ସେବାଧାରୀ ସୁପୁତ୍ର ସନ୍ତାନ ହୋଇ ସମସ୍ତଙ୍କୁ ସୁଖ ଦିଅ, କାହାକୁ ବି ଦୁଃଖ ଦିଅ ନାହିଁ। ପ୍ରଶ୍ନ ହେଉଛି, ଧର୍ମରାଜଙ୍କର ଦଣ୍ଡରୁ ମୁକ୍ତ ହେବା ପାଇଁ କେଉଁ ଈଶ୍ୱରୀୟ ନିୟମଗୁଡ଼ିକ ଉପରେ ଧ୍ୟାନ ଦେବାକୁ ହେବ? ଉତ୍ତର ହେଉଛି, କେବେ ବି ଈଶ୍ୱରଙ୍କ ନିକଟରେ ପ୍ରତିଜ୍ଞା କରି ତାର ଅବଜ୍ଞା କରିବା ନାହିଁ, କାହାକୁ ବି ଦୁଃଖ ଦେବା ନାହିଁ। ଯଦି କ୍ରୋଧ କରିବା, କାହାକୁ ବିରକ୍ତ କରିବା କିମ୍ବା ଏଭଳି କୌଣସି ଚାଲିଚଳନ ଥିବ ଯାହାଦ୍ୱାରା ଈଶ୍ୱରଙ୍କର ନାଁ ବଦନାମ ହେଉଥିବ, ତେବେ ସେମାନଙ୍କୁ ବହୁତ ଦଣ୍ଡ ଭୋଗିବାକୁ ପଡ଼ିବ। ସେଥିପାଇଁ ଏଭଳି କୌଣସି କର୍ମ କରିବାର ନାହିଁ। ମାୟାର କେତେ ବି ତୋଫାନ ଆସୁ, ରୋଗ ବିମାରୀ ଜୋର ସୋରରେ ଆସୁ, କିନ୍ତୁ ବୁଦ୍ଧି ଦ୍ୱାରା ଭୁଲ ଠିକ୍ର ନିର୍ଣ୍ଣୟ କରି ଭୁଲ କର୍ମରୁ ସର୍ବଦା ଦୂରେଇ ରହିବାକୁ ହେବ। ଗୀତ ହେଉଛି, କନ୍ ଆୟା ମେରେ ମନ କେ ଦ୍ୱାରେ। ଓମ୍ ଶାନ୍ତି। କିଏ କହିଲେ ଓମ୍ ଶାନ୍ତି? ବାପା ଏବଂ ଦାଦା, ଅର୍ଥାତ୍ ଶିବ ବାବା ଏବଂ ବ୍ରହ୍ମା ବାବା। ଏହି ନିଶ୍ଚୟ ତ ପିଲାମାନଙ୍କୁ ନିଶ୍ଚିତ ରୂପେ ଥିବ ଯେ ଆମର ପାରଲୌକିକ ପିତା ହେଲେ ପରମପିତା ପରମାତ୍ମା ଶିବ, ଏବଂ ଏହି ବ୍ରହ୍ମା ବାବା ହେଲେ ସବୁ ସନ୍ତାନମାନଙ୍କର ଅଲୌକିକ ପିତା। ଏହାଙ୍କୁ ହିଁ ପ୍ରଜାପିତା ବ୍ରହ୍ମା କୁହାଯାଏ। ପ୍ରଜାପିତା ବ୍ରହ୍ମାଙ୍କ ବ୍ୟତୀତ ଏତେ ସନ୍ତାନ ଆଉ କାହାର ଅଛନ୍ତି କି? ପୂର୍ବରୁ ଏତେ ନଥିଲେ, ଯେବେଠାରୁ ବେହଦ୍ର ପିତା ଶିବ ବାବା ୟାଙ୍କ ମଧ୍ୟରେ ପ୍ରବେଶ କରିଛନ୍ତି, ଇଏ ହୋଇଗଲେ ଦାଦା, ଅର୍ଥାତ୍ ବଡ଼ ଭାଇ। ଏହି ଦାଦା ନିଜେ କହୁଛନ୍ତି ଯେ ତୁମକୁ ପାରଲୌକିକ ପିତାଙ୍କର ସମ୍ପତ୍ତି ମିଳୁଛି। ନାତିମାନେ ସର୍ବଦା ଜେଜେ ବାପାଙ୍କର ସମ୍ପତ୍ତିର ଉତ୍ତରାଧିକାରୀ ହୋଇଥାନ୍ତି। ସେମାନଙ୍କର ବୁଦ୍ଧି ଯୋଗ ଜେଜେ ବାପାଙ୍କ ସହିତ ରହିଥାଏ, କାହିଁକି ନା ଜେଜେ ବାପାଙ୍କର ସମ୍ପତ୍ତିର ଅଧିକାର ମିଳିଥାଏ। ଯେପରି ରାଜାମାନଙ୍କର ପାଖରେ ଯେଉଁ ପିଲାମାନେ ଜନ୍ମ ନେଇଥାନ୍ତି, ସେମାନେ କୁହନ୍ତି ଏହା ପୂର୍ବଜମାନଙ୍କର ସମ୍ପତ୍ତି। ପୂର୍ବଜମାନଙ୍କର ସମ୍ପତ୍ତି ଉପରେ ସେମାନଙ୍କର ଅଧିକାର ତ ନିଶ୍ଚିତ ରହିଛି। ତୁମେ ପିଲାମାନେ ଜାଣିଛ ଯେ ଆମେ ଅବିନାଶୀ ପିତାଙ୍କ ଦ୍ୱାରା ସର୍ବୋଚ୍ଚ ସମ୍ପତ୍ତି ସ୍ୱର୍ଗର ରାଜତ୍ୱ ପ୍ରାପ୍ତ କରୁଛୁ। ଆମକୁ ସେହି ପିତା ପାଠ ପଢ଼ାଉଛନ୍ତି। ତୁମେ ଏବେ ସମ୍ମୁଖରେ ବସିଛ। ସମ୍ମୁଖରେ ବସିବାର ନିଶା ବା ଖୁସି ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ରହିଥାଏ। କାହାର କାହାର ହୃଦୟରେ ତ ବହୁତ ସ୍ନେହ ରହିଥାଏ। ମୁଁ ଏହି ସାକାର ମାତା ପିତାଙ୍କ ଦ୍ୱାରା ସର୍ବୋଚ୍ଚ ଭଗବାନଙ୍କର ଉତ୍ତରାଧିକାରୀ ହୋଇଛି। ଅବିନାଶୀ ପିତା ବହୁତ ପ୍ରେମମୟ ଅଟନ୍ତି, ଯିଏକି ଆମକୁ ରାଜତ୍ୱ କରିବାର ଯୋଗ୍ୟ କରୁଛନ୍ତି। ମାୟା ତ ବିଲକୁଲ ହିଁ ଅଯୋଗ୍ୟ କରିଦେଇଛି। କାଲି ବାବାଙ୍କ ସହ ସାକ୍ଷାତ ପାଇଁ ଜଣେ ନବ ଆଗନ୍ତୁକ ଆସିଥିଲେ, କିନ୍ତୁ ସିଏ କ'ଣ କିଛି ବୁଝୁଥିଲେ କି? ବାବା ବୁଝାଇଥିଲେ ଯେ ସେମାନେ ସମସ୍ତେ ବ୍ରହ୍ମା କୁମାର ଅଟନ୍ତି, ତୁମେ ମଧ୍ୟ ବ୍ରହ୍ମାଙ୍କର ବା ଶିବଙ୍କର ସନ୍ତାନ ଅଟନ। ସିଏ କହିଲେ, ତାହା ତ ନିଶ୍ଚିତ, କିନ୍ତୁ ଏକଥା କେବଳ ଶୁଣିବାର କହିଦେଲେ, କିନ୍ତୁ ମନରେ ବିଶ୍ୱାସ ନଥିଲା, ତେଣୁ ହୃଦୟସ୍ପର୍ଶୀ ହେଲା ନାହିଁ ଯେ ସତରେ ମୁଁ ତାଙ୍କର ସନ୍ତାନ। ଏ ବ୍ରହ୍ମା ମଧ୍ୟ ତାଙ୍କର ସନ୍ତାନ, ଯିଏକି ବାବାଙ୍କଠାରୁ ସମ୍ପତ୍ତି ନେଉଛନ୍ତି। ସେହିଭଳି ଏଠାରେ ମଧ୍ୟ କେତେକ ସନ୍ତାନ ଅଛନ୍ତି ଯେଉଁମାନଙ୍କ ବୁଦ୍ଧିରେ ବହୁତ କମ୍ ବିଶ୍ୱାସ ରହିଛି। ସେମାନଙ୍କ ପାଖରେ ସେଭଳି ଖୁସି, ସେଭଳି ଆତ୍ମିକ ଭାବ ଦେଖାଯାଉ ନାହିଁ, ନଚେତ ମନ ଭିତରେ ବହୁତ ଖୁସିର ପାରଦ ଚଢ଼ି ରହିବା ଉଚିତ, ତାହା ଚେହେରାରେ ମଧ୍ୟ ଦେଖାଯାଇଥାଏ। ଏବେ ଆତ୍ମାରୂପୀ ସଜନୀମାନଙ୍କର ଜ୍ଞାନର ଶୃଙ୍ଗାର ହେଉଛି, ତୁମେ ଜାଣିଛ ଆମେ ସାଜନ ଶିବ ବାବାଙ୍କର ସଜନୀ ଅଟେ। ଗୋଟିଏ କୃଷକ ଝିଅର କାହାଣୀ ରହିଛି। ଜଣେ ରାଜା କୃଷକର ଝିଅକୁ ନେଇ ଆସିଲେ, କିନ୍ତୁ ତାକୁ ରାଜା ଘରେ ଖୁସି ଲାଗିନଥିଲା, ତେଣୁ ସେହି ଝିଅକୁ ପୁନର୍ବାର ତାର ଗ୍ରାମରେ ଛାଡ଼ି ଦେଇ ଆସିଲେ। ରାଜା କହିଲେ, ତୁମେ ରାଜା ଘରେ ରହିବା ଯୋଗ୍ୟ ନୁହଁ। ଏଠାରେ ମଧ୍ୟ ବାବା ତୁମର ଶୃଙ୍ଗାର କରୁଛନ୍ତି, ଯାହାଦ୍ୱାରା ତୁମେ ଭବିଷ୍ୟତରେ ମହାରାଣୀ ହେବ। ଶ୍ରୀକୃଷ୍ଣଙ୍କ ପାଇଁ ମଧ୍ୟ କହୁଛନ୍ତି ଯେ କନ୍ୟାମାନଙ୍କୁ ଚୋରାଇ ଆଣିଥିଲେ ପାଟରାଣୀ କରିବା ପାଇଁ, କିନ୍ତୁ କିଛି ବି ବୁଝୁନାହାନ୍ତି, କାରଣ ଏଠାରେ ସମସ୍ତେ ହେଲେ ଧର୍ମଭ୍ରଷ୍ଟ। ଭାବୁଛନ୍ତି ଦୁନିଆ ତ ଏଭଳି ଚାଲି ଆସିଛି, ଏହା ସ୍ୱାଭାବିକ। ବହୁତ ଅଛନ୍ତି ଯେଉଁମାନେ ମନ୍ଦିର ଅଥବା ଧର୍ମସ୍ଥାନମାନଙ୍କୁ ଯାଆନ୍ତି ନାହିଁ, ନା ଶାସ୍ତ୍ର ଆଦିକୁ ମାନିଥାନ୍ତି। ସରକାର ମଧ୍ୟ ଧର୍ମକୁ ମାନୁନାହାନ୍ତି। ଭାରତ କେଉଁ ଧର୍ମର ଥିଲା, ଏବେ କେଉଁ ଧର୍ମର ଅଛି, ବିଲକୁଲ କେହି ଜାଣିନାହାନ୍ତି। ଏବେ ତୁମେ ପିଲାମାନେ ଦୈବୀ କୂଳର ଅଟ, ଯେପରି ସେମାନେ ଖ୍ରୀଷ୍ଟିଆନ କୂଳର ଅଟନ୍ତି, ସେହିପରି ତୁମେ ବ୍ରାହ୍ମଣ କୂଳର ଅଟ। ବାବା କହୁଛନ୍ତି, ପ୍ରଥମେ ପିଲାମାନଙ୍କୁ ପତିତ ଶୂଦ୍ରରୁ ବ୍ରାହ୍ମଣ କରୁଛି, ପବିତ୍ର ହେବା କ୍ଷଣି ତୁମେ 21 ଜନ୍ମ ପାଇଁ ଦୈବୀ ସମ୍ପ୍ରଦାୟର ହୋଇଯିବ, ଦୈବୀ କୋଳକୁ ଚାଲିଯିବ। ପୂର୍ବରୁ ଆସୁରୀ କୋଳରେ ଥିଲ, ଆସୁରୀ କୋଳରୁ ଏବେ ତୁମେ ଈଶ୍ୱରୀୟ କୋଳକୁ ଆସିଛ। ଗୋଟିଏ ପିତାର ସନ୍ତାନ ଭାଇ ଭଉଣୀ ଅଟ, ଏହା ମଧ୍ୟ ଆଶ୍ଚର୍ଯ୍ୟ ଅଟେ। ତୁମେ ସମସ୍ତେ କହୁଛ ଆମେ ବ୍ରାହ୍ମଣ କୁଳର ଅଟୁ, ଆମକୁ ତ ଶ୍ରୀମଦ ପାଳନ କରିବାର ଅଛି, ସମସ୍ତଙ୍କୁ ସୁଖ ଦେବାର ଅଛି, ରାସ୍ତା ଦେଖାଇବାର ଅଛି। ଦୁନିଆରେ କେହି ବି ନାହାନ୍ତି ଯେ କି କହିପାରିବେ ଯେ ବେହଦ ପିତାଙ୍କ ଠାରୁ ବେହଦ ସମ୍ପତ୍ତି କିପରି ନିଆଯାଇଥାଏ। ତୁମକୁ ବେହଦର ପିତା ମିଳିଛନ୍ତି, ତୁମେମାନେ ହିଁ ତାଙ୍କର ସନ୍ତାନ ହୋଇଛ। ତୁମେ ବୁଦ୍ଧି ଦ୍ୱାରା ଜାଣୁଛ ଯେ କଳ୍ପ ପୂର୍ବରୁ ଯେଉଁମାନେ ବାବାଙ୍କ ଠାରୁ ସମ୍ପତ୍ତି ନେଇଥିବେ ସେହିମାନେ ହିଁ ଆସି ନେବେ। ଯଦି ଟିକିଏ ବି ଜ୍ଞାନ ବୁଦ୍ଧିରେ ଥିବ ତେବେ କେବେ ନା କେବେ ଆସି ପହଞ୍ଚିଯିବେ। ଆସିବେ ତ କିଛି ନା କିଛି ନେବା ପାଇଁ ନା। ତୁମେ ମଧ୍ୟ କ୍ରମାନୁସାରେ ଜାଣିଛ, ଆଜି ପବିତ୍ର ହେବା ପାଇଁ ଆସିଛନ୍ତି, କାଲି ପୁଣି ପତିତ ହୋଇଯାଉଛନ୍ତି, ଖରାପ ସଙ୍ଗରେ ଆସି ଭୁଲି ଯାଉଛନ୍ତି ଯେ ବାବାଙ୍କର ହେବା ପରେ ପୁଣି ଯଦି ବାବାଙ୍କୁ ଛାଡ଼ିଦେଲୁ ତେବେ ବହୁତ ପାପାତ୍ମା ହୋଇଯିବୁ। ଯେପରି କେହି ଯଦି କାହାକୁ ହତ୍ୟା କରିଥାନ୍ତି ତେବେ ପାପ ଲାଗିଥାଏ, ସେହି ପାପ ମଧ୍ୟ ଅଳ୍ପ। କିନ୍ତୁ ଏଠାରେ ଯେଉଁମାନେ ବାବାଙ୍କର ହେବା ପରେ ପୁଣି ଛାଡ଼ପତ୍ର ଦେଇଦେଉଛନ୍ତି, ପ୍ରତିଜ୍ଞା କରି ପୁଣି ବିକାରୀ ହୋଇଯାଉଛନ୍ତି, ତେବେ ତାଙ୍କୁ ବହୁତ ପାପ ଲାଗିଯାଉଛି। ଅଜ୍ଞାନ ସମୟରେ ଏତେ ପାପ ଲାଗିନଥାଏ, ଯେତେ ଜ୍ଞାନରେ ଆସିବା ପରେ ଲାଗିଥାଏ। ଅଜ୍ଞାନୀ ସମୟରେ ତ ମନୁଷ୍ୟମାନଙ୍କ ଭିତରେ କ୍ରୋଧ ସ୍ୱାଭାବିକ ଭାବେ ଥାଏ। ଏଠାରେ ଯଦି ତୁମେ କାହା ଉପରେ କ୍ରୋଧ କଲ ତେବେ ଦଣ୍ଡ 100 ଗୁଣା ହୋଇଯାଇଥାଏ, ବିଲକୁଲ ଅଧୋଗତି ପ୍ରାପ୍ତ କରିଥାନ୍ତି। କାହିଁକି ନା ଈଶ୍ୱରଙ୍କ ଆଦେଶ ମାନୁନାହାନ୍ତି। ଧର୍ମରାଜଙ୍କର ନିର୍ଦ୍ଦେଶ ମିଳିଛି ପବିତ୍ର ହେବାକୁ ପଡ଼ିବ। ତୁମେ ଈଶ୍ୱରଙ୍କ ହୋଇ ଯଦି ଟିକିଏ ବି ତାଙ୍କର ଆଦେଶର ଅବଜ୍ଞା କଲ ତେବେ 100 ଗୁଣା ଦଣ୍ଡ ଭୋଗିବାକୁ ହେବ। ରଚୟିତା ତ ସେହି ଜଣେ ଅଟନ୍ତି, ବ୍ରହ୍ମା ବିଷ୍ଣୁ ଶଙ୍କର ମଧ୍ୟ ତାଙ୍କର ରଚନା ଅଟନ୍ତି, ଧର୍ମରାଜ ମଧ୍ୟ ରଚନା ଅଟନ୍ତି। ଧର୍ମରାଜଙ୍କର ରୂପକୁ ମଧ୍ୟ ବାବା ସାକ୍ଷାତକାର କରାଇଥାନ୍ତି, ପୁଣି ସେହି ସମୟରେ ପ୍ରତ୍ୟକ୍ଷ ରୂପେ ଦେଖାଇଥାନ୍ତି ଯେ ଦେଖ, ତୁମେ ପ୍ରତିଜ୍ଞା କରିଥିଲ ମୁଁ କ୍ରୋଧ କରିବି ନାହିଁ, କାହାକୁ ଦୁଃଖ ଦେବି ନାହିଁ, ପୁଣି ବି ତୁମେ ଅମୁକକୁ ଦୁଃଖ ଦେଉଛ, ବିରକ୍ତ କରିଛ, ଏବେ ଦଣ୍ଡ ଭୋଗ କର। ସାକ୍ଷାତକାର ବିନା କାହାକୁ ଦଣ୍ଡ ଦିଆଯାଏ ନାହିଁ, ପ୍ରମାଣ ତ ଦରକାର ନା। ସିଏ ମଧ୍ୟ ଜାଣିପାରନ୍ତି ଯେ ନିଶ୍ଚିତ ଭାବରେ ମୁଁ ବାବାଙ୍କୁ ଛାଡ଼ି ଏଭଳି କର୍ମ କରିଛି। ବଦନାମୀ କରାଇବା ଦ୍ୱାରା ବହୁତଙ୍କ ଉପରେ ବିପଦ ଆସିଯାଇଥାଏ, କେତେ ମାତାମାନଙ୍କ ପାଇଁ ବନ୍ଧନ ଆସିଯାଇଥାଏ। ସମସ୍ତ ଦଣ୍ଡ ବଦନାମ କରାଇଥିବା ଆତ୍ମାଙ୍କ ଉପରକୁ ଆସିଥାଏ। ସେଥିପାଇଁ ବାବା କହୁଛନ୍ତି, ଅଧିକ ପାପାତ୍ମା ଦେଖିବାର ଅଛି ତେବେ ଏହିଠାରେ ଦେଖ। ଧୋବା ପାଖରେ ଯେତେବେଳେ ବହୁତ ମଇଳା ପୁରୁଣା କପଡ଼ା ଥାଏ ତେବେ ସେଗୁଡ଼ିକୁ କାଚିବା ଦ୍ୱାରା ଫାଟିଯାଇଥାଏ। ସେହିପରି ଏଠାରେ ମଧ୍ୟ ଶ୍ରୀମତକୁ ପାଳନ କରି ନ ପାରିଲେ ଚାଲିଯାଇଥାନ୍ତି। ଈଶ୍ୱରଙ୍କ କୋଳକୁ ଆସି ଯଦି ସିଧାସଳଖ ତାଙ୍କର ଅବଜ୍ଞା କଲ ତେବେ ଦଣ୍ଡ ଭୋଗ କରିବାକୁ ପଡ଼ିବ। ଯେଉଁ ମୁଖ୍ୟ ବ୍ରାହ୍ମଣୀ ବ୍ରାହ୍ମଣ ଆତ୍ମାମାନଙ୍କୁ ମଧୁବନ ନେଇ ଆସୁଛନ୍ତି ତାଙ୍କ ଉପରେ ବହୁତ ବଡ଼ ଗୁରୁ ଦାୟିତ୍ୱ ଅଛି। ଜଣେ ବି ଯଦି ହାତ ଛାଡ଼ିଦେଲା, ବିକାରୀ ହେଲା, ତେବେ ତାର ପାପ ସାଥିରେ ଆଣିଥିବା ବ୍ରାହ୍ମଣୀଙ୍କ ଉପରକୁ ଆସିଯିବ। ଏଭଳି କାହାକୁ ବି ଇନ୍ଦ୍ରସଭା ଅର୍ଥାତ୍ ବାପାଦାଦାଙ୍କର ମିଳନର ସଭାକୁ ଆଣିବା ଉଚିତ ନୁହେଁ। ନୀଲମ ପରି ପୁଖରାଜ ପରିଙ୍କର କାହାଣୀ ମଧ୍ୟ ଅଛି ନା। ଇନ୍ଦ୍ରସଭାକୁ କେହି ପତିତ ଆତ୍ମାକୁ ଲୁଚାଇ ନେଇ ଆସିଥିଲେ ଏବଂ ଇନ୍ଦ୍ରସଭାରେ ତାର ଆସୁରୀ ଗୁଣର ଦୁର୍ଗନ୍ଧ ଆସିବାରୁ ନେଇ ଆସିଥିବା ପରିକୁ ଦଣ୍ଡ ମିଳିଥିଲା। ଏହିଭଳି କିଛି କାହାଣୀ ରହିଛି। ସେହିପରି ପଥର ହୋଇଗଲା, ବାବା ପାରସନାଥ କରୁଛନ୍ତି, ପୁଣି ଯଦି ତାଙ୍କର ଅବଜ୍ଞା କରନ୍ତି ତେବେ ପଥର ହୋଇଯାଇଥାନ୍ତି, ରାଜତ୍ୱ ପ୍ରାପ୍ତ କରିବାର ସୌଭାଗ୍ୟ ହରାଇ ଦେଇଥାନ୍ତି। ଧରିନିଅ, କେହି ଗରିବ ପିଲା ରାଜାଙ୍କର କୋଳକୁ ଯାଇ ଯଦି ଅଯୋଗ୍ୟ ହୋଇଯାଏ ଆଉ ରାଜା ତାଙ୍କୁ ତ୍ୟାଗ କରିଦିଅନ୍ତି ତେବେ ଅବସ୍ଥା କ'ଣ ହେବ। ପୁଣି ଯେଉଁ କାଙ୍ଗାଳ ଥିଲା ସେହି କାଙ୍ଗାଳ ହୋଇଯିବ। ଏଠାରେ ମଧ୍ୟ ସେହିପରି ଆହୁରି ବହୁତ ଦୁଃଖର ଅନୁଭବ ହେବ। ସେଥିପାଇଁ ବାବା କହୁଛନ୍ତି, କେବେ ବି କୌଣସି ଅବଜ୍ଞା କର ନାହିଁ। ବାବା ହେଲେ ସାଧାରଣ, ସେଥିପାଇଁ ଶିବ ବାବାଙ୍କୁ ଭୁଲି ସାକାର ଆଡ଼କୁ ବୁଦ୍ଧି ଆସିଯାଉଛି। ଏବେ ପିଲାମାନଙ୍କୁ ଶ୍ରୀମତ ମିଳୁଛି। ଯେଉଁମାନେ ବିକାରୀ ପତିତ ହୋଇଯାଇଥାନ୍ତି ସେମାନେ ଆଉ ଇନ୍ଦ୍ରସଭାରେ ବସିପାରିବେ ନାହିଁ। ପ୍ରତ୍ୟେକ ସେବା କେନ୍ଦ୍ର ଇନ୍ଦ୍ରପ୍ରସ୍ଥ ଅଟେ, ଯେଉଁଠାରେ ଜ୍ଞାନର ବର୍ଷା ହେଉଛି। ନୀଲମ ପରି ପୁଖରାଜ ପରି ନାମ ତ ରହିଛି ନା, ନୀଲମ ରତ୍ନକୁ କୁହାଯାଏ। ଏହି ନାମ ପିଲାମାନଙ୍କ ଉପରେ ରଖାଯାଇଥାଏ। କେହି ତ ବହୁତ ଭଲ ଯେମିତିକି ରତ୍ନ ଅଟନ୍ତି, କୌଣସି ଦାଗ ନାହିଁ। ସ୍ଥୂଳ ହୀରା ନୀଳାରେ ମଧ୍ୟ ଦାଗ ଲାଗିଥାଏ, କେହି ଏକଦମ ଶୁଦ୍ଧ ଥାନ୍ତି। ଏଠାରେ ମଧ୍ୟ କ୍ରମାନୁସାରେ ପିଲାମାନେ ଅଛନ୍ତି। କେହି କେହି ଆତ୍ମାରୂପୀ ରତ୍ନ ବହୁତ ମୂଲ୍ୟବାନ ଅଟନ୍ତି, ବହୁତ ଭଲ ସେବା କରୁଛନ୍ତି, ଆଉ କେହି ତ ସେବା ପରିବର୍ତ୍ତେ ଅପସେବା କରୁଛନ୍ତି। ଗୋଲାପ ଫୁଲ ଏବଂ ଅରଖ ଫୁଲ ଭିତରେ ମଧ୍ୟ କେତେ ପାର୍ଥକ୍ୟ ରହିଛି। ଶିବଙ୍କ ଉପରେ ଉଭୟ ଚଢ଼ାଇଥାନ୍ତି। ଏବେ ତୁମେ ଜାଣିଗଲଣି ଆମ ଭିତରେ କିଏ କିଏ ଫୁଲ ଅଟନ୍ତି। ସେହିମାନଙ୍କୁ ସମସ୍ତେ ନିଜ ପାଖକୁ ଆସିବା ପାଇଁ ନିମନ୍ତ୍ରଣ କରିଥାନ୍ତି। ବାବା ଆମ ପାଖକୁ ଭଲ ଭଲ ଫୁଲମାନଙ୍କୁ ପଠାନ୍ତୁ। ତେବେ ଭଲ ଭଲ ଫୁଲ କେତେ କେଉଁଠୁ ଆସିବ, ଏତେ କୋଉଠୁ ଆସିବ? ରତ୍ନ ଜ୍ୟୋତି ଫୁଲ ତ ସବୁଆଡ଼େ ଥାଏ, ଏହା ବଗିଚା ଅଟେ ନା। ତୁମେମାନେ ଜ୍ଞାନ ଗଙ୍ଗା ମଧ୍ୟ ଅଟ, ବାବା ତ ସାଗର ଅଟନ୍ତି ନା। ଇଏ ବ୍ରହ୍ମା ହେଲେ ବ୍ରହ୍ମପୁତ୍ରା ନଦୀ, ସବୁଠାରୁ ବଡ଼ ନଦୀ ଅଟନ୍ତି। କଲିକତାରେ ବ୍ରହ୍ମପୁତ୍ରା ନଦୀ ବହୁତ ବଡ଼, ଯେଉଁଠି ସାଗର ଏବଂ ନଦୀର ବହୁତ ବଡ଼ ମେଳା ଲାଗିଥାଏ। ବାବା ନିଶ୍ଚିତ ଭାବରେ ଜ୍ଞାନର ସାଗର ଅଟନ୍ତି, ଇଏ ତ ଚୈତନ୍ୟ ଜ୍ଞାନର ସାଗର ଅଟନ୍ତି। ତୁମେମାନେ ମଧ୍ୟ ଚୈତନ୍ୟ ଜ୍ଞାନର ନଦୀ ଅଟ, ତାହା ତ ହେଲା ପାଣିର ଗଙ୍ଗା। ବାସ୍ତବରେ ନଦୀମାନଙ୍କର ନାମ ରଖାଯାଇଛି, କିନ୍ତୁ ଆସୁରୀ ସମ୍ପ୍ରଦାୟ ଏକଥା ମଧ୍ୟ ଭୁଲି ଯାଇଛନ୍ତି। ହରିଦ୍ୱାରରେ ଗଙ୍ଗା କୂଳରେ ଚତୁର୍ଭୁଜଙ୍କର ଚିତ୍ର ଦେଖାଇଛନ୍ତି, ତାଙ୍କୁ ମଧ୍ୟ ଗଙ୍ଗା କହୁଛନ୍ତି, କିନ୍ତୁ ମନୁଷ୍ୟ ଜାଣିନାହାନ୍ତି ଯେ ଏହି ଚତୁର୍ଭୁଜ କିଏ। ନିଶ୍ଚିତ ଭାବରେ ବର୍ତ୍ତମାନ ତୁମେ ସ୍ୱଦର୍ଶନ ଚକ୍ରଧାରୀ ହେଉଛ। ତୁମେମାନେ ହେଲ ପ୍ରକୃତ ଜ୍ଞାନ ନଦୀ, ସେଗୁଡ଼ିକ ହେଲେ ପାଣିର ନଦୀ। ସେଠାକୁ ଯାଇ ସ୍ନାନ କରୁଛନ୍ତି, କିଛି ବି ବୁଝିନାହାନ୍ତି, ବାସ୍ ଭାବୁଛନ୍ତି ଦେବୀ ଅଟନ୍ତି। ମନୁଷ୍ୟଙ୍କର ତ କେବେ ଚାରି ଆଠ ଭୁଜା ନଥାଏ, ଏହାର ଅର୍ଥ କିଛି ବି ଜାଣିନାହାନ୍ତି। ତୁମେ ପିଲାମାନେ ଜାଣିଛ ବାବା ଆମକୁ କେତେ ଶ୍ରେଷ୍ଠ କରୁଛନ୍ତି। ଆମେ ତ ଶତ ପ୍ରତିଶତ ନିର୍ବୋଧ ଥିଲେ, ବାବାଙ୍କ କୋଳକୁ ଆସିବା ଦ୍ୱାରା ଆମେ ସ୍ୱର୍ଗର ମାଲିକ ହେଉଛୁ। ଯଦିଓ ଏଠାରେ କେହି ରାଜା ହୋଇଥାନ୍ତି, କିନ୍ତୁ ସ୍ୱର୍ଗର ସୁଖ ଏବଂ ବର୍ତ୍ତମାନର ସୁଖ ଭିତରେ ରାତି ଦିନର ପାର୍ଥକ୍ୟ ରହିଛି। ତୁମ ଭିତରେ କେହି କେହି ଏଭଳି ମଧ୍ୟ ଅଛନ୍ତି ଯିଏକି ବାବାଙ୍କୁ ଜାଣିନାହାନ୍ତି, ତେବେ ନିଜକୁ ମଧ୍ୟ ଜାଣିନାହାନ୍ତି। ନିଜକୁ ଦେଖିବା ଉଚିତ ଯେ ମୁଁ କେତେ ସୁଗନ୍ଧ ଅର୍ଥାତ୍ ଖ ଦେଉଛି। ଓଲଟା ସିଧା କଥାବାର୍ତ୍ତା କରୁନାହିଁ ତ, କ୍ରୋଧ କରୁନାହିଁ ତ। ବାବା ତୁରନ୍ତ ଆଚାର ବ୍ୟବହାରରୁ ଜାଣିପାରିଥାନ୍ତି ଯେ ଏହି ପିଲା କିପରି ହୋଇଥିବ। ସେବାଧାରୀ ସନ୍ତାନମାନେ ବାବାଙ୍କର ବହୁତ ପ୍ରିୟ ହୋଇଥାନ୍ତି, ସମସ୍ତେ ତ ଏକାଭଳି ପ୍ରିୟ ହୋଇପାରିବେ ନାହିଁ। ଏହିଭଳି ପିଲାମାନଙ୍କ ପାଇଁ ମନ ଭିତରୁ ଆପେ ଆପେ ଆଶୀର୍ବାଦ ବାହାରିଥାଏ। ଯଦି କୌଣସି ଲୌକିକ ପିତାଙ୍କର ଅବଜ୍ଞାକାରୀ ସନ୍ତାନ ଥାନ୍ତି, ତେବେ ପିତା କହିଥାନ୍ତି ଏଭଳି ସନ୍ତାନ ନଥିଲେ ଭଲ ହୋଇଥାନ୍ତା। କେତେ ନାମ ବଦନାମ କରୁଛନ୍ତି, ଏହାକୁ କୁହାଯାଏ ଭାଗ୍ୟ। କାହା ଭାଗ୍ୟରେ କ'ଣ ଅଛି ତୁରନ୍ତ ଜଣା ପଡ଼ିଯାଏ। ବାବା ବୁଝାଉଛନ୍ତି ଇଏ ସୁପୁତ୍ର ସନ୍ତାନ, ସିଏ କୁପୁତ୍ର ସନ୍ତାନ। ଯଦି ବାପଦାଦାଙ୍କୁ ଚିହ୍ନି ପାରିଲା ନାହିଁ, ଭାଗ୍ୟରେ ସମ୍ପତ୍ତି ନେବାର ନାହିଁ, ତେବେ କ'ଣ କରାଯିବ? ଏହି ଜ୍ଞାନ ମାର୍ଗରେ ନିୟମ ବହୁତ କଡ଼ା। ଯଦି ବାପା ପବିତ୍ର ହୋଇଥାନ୍ତି ଏବଂ ପୁଅ ପବିତ୍ର ହୋଇନଥାଏ, ତେବେ ସେହି ପୁଅ ସମ୍ପତ୍ତିର ଅଧିକାରୀ ହୋଇପାରିବ ନାହିଁ, ତାକୁ ପୁତ୍ର ବୋଲି ମନେ କରାଯିବ ନାହିଁ। ପୁଣି କହିବେ ମୁଁ ତ ଶିବ ବାବାଙ୍କୁ ନିଜର ଉତ୍ତରାଧିକାରୀ କରିବି, ବାବା ଏକୋଇଶ ଜନ୍ମ ପାଇଁ ମୋତେ ତାର ପ୍ରତିଦାନ ଦେବେ। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ବାବାଙ୍କ ପାଖରେ ଆସି ବସିଯିବାର ଅଛି, ନା। ଗୃହସ୍ଥ ବ୍ୟବହାରରେ ରହି ସମସ୍ତଙ୍କୁ ସମ୍ଭାଳିବାକୁ ମଧ୍ୟ ପଡ଼ିବ, କିନ୍ତୁ ଟ୍ରଷ୍ଟି ବା ନିମିତ୍ତ ହୋଇ ରହିବାକୁ ପଡ଼ିବ। ଏମିତି ନୁହେଁ ଯେ ତୁମ ପିଲା ଛୁଆଙ୍କୁ ବାବା ସମ୍ଭାଳିବେ, ନା। ଏହିଭଳି ଭାବୁଥିବା ଆତ୍ମା ଭ୍ରମିତ ହୋଇଯାଇଥାନ୍ତି। ଏଠାରେ ବାବାଙ୍କ ପାଖରେ ତ ବିଲକୁଲ ପବିତ୍ର ଆତ୍ମା ଦରକାର, ଅପବିତ୍ର କେହି ବି ବସିପାରିବ ନାହିଁ, ନଚେତ ପଥର ବୁଦ୍ଧି ହୋଇଯିବେ। ବାବା କୌଣସି ଅଭିଶାପ ଦେଉନାହାନ୍ତି, ଏହା ତ ଏକ ନିୟମ। ବାବା କହୁଛନ୍ତି ସାବଧାନ ମଧ୍ୟ ରହିବାକୁ ହେବ, କର୍ମେନ୍ଦ୍ରିୟ ଗୁଡ଼ିକ ଦ୍ୱାରା ଯଦି କୌଣସି ପାପକର୍ମ କଲ, ତେବେ ବହୁତ ଦଣ୍ଡ ଭୋଗିବ। ବହୁତ ଉଚ୍ଚ ଲକ୍ଷ୍ୟ ଯଦି ବାବାଙ୍କର ସନ୍ତାନ ହେଲ, ତେବେ ସବୁ ବିକାର ରୂପୀ ରୋଗ ବାହାରିବ, କିନ୍ତୁ ଡରିବାର ନାହିଁ। ବୈଦ୍ୟମାନେ ମଧ୍ୟ କହିଥାନ୍ତି ଅମୁକ ଔଷଧ ଦ୍ୱାରା ତୁମର ରୋଗ ସବୁ ବାହାରକୁ ଆସିବ, କିନ୍ତୁ ତୁମେ ଡର ନାହିଁ। ବାବା ନିଜେ କହୁଛନ୍ତି ତୁମେ ଯଦି ବାବାଙ୍କର ହେବ, ତେବେ ମାୟା ରାବଣ ତୁମକୁ ବହୁତ ହଇରାଣ କରିବ, ବହୁତ ବିଘ୍ନ ପକାଇବ। ଏବେ ତୁମକୁ ଭୁଲ ଠିକ୍ର ଜ୍ଞାନ ମିଳି, ଆଉ କାହାର ଭୁଲ ଠିକ୍ର ବୁଦ୍ଧି ନାହିଁ। ସମସ୍ତଙ୍କର ହେଲା ବିନାଶ କାଳରେ ବିପରୀତ ବୁଦ୍ଧି। ତୁମ ଭିତରେ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ପ୍ରୀତିବୁଦ୍ଧିଯୁକ୍ତ ଆତ୍ମା ଅଛନ୍ତି। ପ୍ରୀତିବୁଦ୍ଧିଯୁକ୍ତ ଆତ୍ମା ବାବାଙ୍କର ସେବା ବହୁତ ଭଲ ଭାବରେ କରିବେ। ଆଚ୍ଛା, ମିଠା ମିଠା ଶିକିଲଧି ସନ୍ତାନମାନଙ୍କ ପ୍ରତି ମାତା ପିତା ବାପା ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ନମ୍ବର, ଈଶ୍ୱରଙ୍କର ସନ୍ତାନ ହୋଇ ଟିକିଏ ବି ତାଙ୍କର ଆଜ୍ଞା ଅବଜ୍ଞା କରିବାର ନାହିଁ। ଏହି କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କୌଣସି କୁକର୍ମ କରିବାର ନାହିଁ। ଓଲଟା ସିଧା କଥାବାର୍ତ୍ତା ମଧ୍ୟ କରିବାର ନାହିଁ। ସୁପୁତ୍ର ହୋଇ ବାବାଙ୍କର ଆଶୀର୍ବାଦ ନେବାର ଅଛି। ଦ୍ୱିତୀୟ ନମ୍ବର ଟ୍ରଷ୍ଟି ଅର୍ଥାତ୍ ନିମିତ୍ତ ହୋଇ ନିଜର ଗୃହସ୍ଥ ବ୍ୟବହାରକୁ ସମ୍ଭାଳିବାକୁ ହେବ। ଜ୍ଞାନ ମାର୍ଗର ଯେଉଁ ନିୟମମାନ ରହିଛି ସେହି ଅନୁସାରେ ପୁରା ପୁରା ଚାଲିବାକୁ ହେବ। ଠିକ୍ ଏବଂ ଭୁଲକୁ ବୁଝି ମାୟାଠାରୁ ସାବଧାନ ରହିବାକୁ ହେବ। ଆଜିର ବରଦାନ ହେଉଛି ବ୍ୟାକୁଳିତ ଏବଂ ତୃଷାର୍ଥ ଆତ୍ମାମାନଙ୍କର ତୃଷା ନିବାରଣ କରୁଥିବା ସର୍ବସମ୍ପତ୍ତିରେ ସମ୍ପନ୍ନ ଭବ। ବ୍ୟାକୁଳିତ ଏବଂ ତୃଷାର୍ଥ ଆତ୍ମାମାନଙ୍କର ତୃଷା ନିବାରଣ କରୁଥିବା ସର୍ବସମ୍ପତ୍ତିର ସମ୍ପନ୍ନ ଭବ। ଯେପରି ସାଗରର ଲହଡ଼ିରେ ବୁଡ଼ି ଯାଉଥିବା ଆତ୍ମା କୁଟାକ୍ଷକୁ ମଧ୍ୟ ସାହାରା କରିଥାଏ, ସେହିପରି ଯଦି ଦୁଃଖର ଗୋଟିଏ ଲହଡ଼ି ବା ଢେଉ ଆସିଗଲା, ଦେଖିବ ଅନେକ ସୁଖ ଶାନ୍ତିର ଭିକାରୀ ଆତ୍ମାମାନେ ବ୍ୟାକୁଳିତ ଅବସ୍ଥାରେ ତୁମ ପାଖକୁ ଆସିବେ। ଏହିଭଳି ତୃଷାର୍ଥ ଆତ୍ମାମାନଙ୍କର ତୃଷା ନିବାରଣ କରିବା ପାଇଁ ନିଜକୁ ଅତୀନ୍ଦ୍ରିୟ ସୁଖରେ ବା ସର୍ବଶକ୍ତିରେ ସର୍ବସମ୍ପତ୍ତିରେ ଭରପୁର କର। ସର୍ବସମ୍ପତ୍ତି ଏତେ ଜମା ହେଉ ଯାହାଦ୍ୱାରା ତୁମର ସ୍ଥିତି ଏବଂ କାୟମ ରହିବ, ଯାହାଦ୍ୱାରା ତୁମର ସ୍ଥିତି ମଧ୍ୟ କାୟମ ରହିବ ଏବଂ ଅନ୍ୟ ଆତ୍ମାମାନଙ୍କୁ ମଧ୍ୟ ଭରପୁର କରିପାରିବ। ସ୍ଲୋଗାନ ହେଲା, ଯଦି କଲ୍ୟାଣର ଭାବନା ରକ୍ଷା ଦେବ ତେବେ ଶିକ୍ଷା ଗୁଡ଼ିକୁ ହୃଦୟ ସ୍ପର୍ଶୀ ହେବ। ଯଦି କଲ୍ୟାଣର ଭାବନା ରଖି ଶିକ୍ଷା ଦେବ ତେବେ ଶିକ୍ଷା ଗୁଡ଼ିକ ହୃଦୟ ସ୍ପର୍ଶୀ ହେବ। ଅବ୍ୟକ୍ତ ଇଶାରା, ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ। ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ। ସର୍ବଦା ହର୍ଷିତ ରହିବା ଜ୍ଞାନର ଗୁଣ ଅଟେ, ଏଥିରେ କେବଳ ଆତ୍ମିକ ସ୍ଥିତିକୁ ଯୋଡ଼ିବାକୁ ହେବ। ହର୍ଷିତ ପଣିଆର ସଂସ୍କାର ମଧ୍ୟ ଏକ ବରଦାନ ଅଟେ, ଯାହାକି ସମୟ ଅନୁସାରେ ବହୁତ ସହଯୋଗ ଦେଇଥାଏ। ଯେଉଁମାନେ ନିଜେ ସର୍ବଦା ହର୍ଷିତ ରହିଥାନ୍ତି ସେମାନେ ସବୁ ପ୍ରକାରର ମନୋସ୍ଥିତିବାଲାଙ୍କୁ ହର୍ଷିତ କରିଦେଇଥାନ୍ତି। ସରଳ ସ୍ୱଭାବବାଲା ଆତ୍ମା ନିଜର ଖୁସିବାସିଆ ହର୍ଷିତ ଚେହେରା ଦ୍ୱାରା ଗମ୍ଭୀର ବାତାବରଣକୁ ମଧ୍ୟ ହାଲୁକା କରିଦେଇଥାନ୍ତି। ଆଚ୍ଛା, ଓମ୍ ଶାନ୍ତି।